ആകാശവാണി. ସମ୍ବାଦ ପଢୁଛନ୍ତି ନୀନା ସାହୁ. ମୁଖ୍ୟ ସମ୍ବାଦ: ଇରାନ ବିପକ୍ଷରେ ସାମରିକ ଅଭିଯାନ ବନ୍ଦ କରିବା ପାଇଁ ଆମେରିକା ବିଚାର କରୁଛି, କହିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍. 1 ବିଲିୟନ୍ ଟନ୍ କୋଇଲା ଉତ୍ପାଦନ କରି ଦେଶ ଶକ୍ତି ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି. ଆସାମ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଇଭିଏମ୍ର ଯାଞ୍ଚ ପ୍ରକ୍ରିୟା ଶେଷ ଏବଂ ଜଙ୍ଗଲକୁ ସୁରକ୍ଷିତ ଏବଂ ସଂରକ୍ଷିତ ରଖିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ, ଜଙ୍ଗଲ ଦିବସର ବାର୍ତ୍ତାରେ ଆହ୍ୱାନ ଦେଲେ କେନ୍ଦ୍ରମନ୍ତ୍ରୀ. ଇରାନ ବିପକ୍ଷରେ ସାମରିକ ଅଭିଯାନ ବନ୍ଦ କରିବା ପାଇଁ ବିଚାର କରାଯାଉଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି. ସାମାଜିକ ଗଣମାଧ୍ୟମ ସତ୍ୟରେ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ସାମରିକ ଅଭିଯାନର ଉଦ୍ଦେଶ୍ୟ ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି, ତେଣୁ ମଧ୍ୟପ୍ରାଚ୍ୟରେ ଏହାକୁ ବନ୍ଦ କରିବା ନେଇ ବିଚାର ବିମର୍ଶ ଚାଲିଛି. ଫେବୃୟାରୀ 28 ତାରିଖରେ ଆରମ୍ଭ ହୋଇଥିବା ସଂଘର୍ଷକୁ ଶୀଘ୍ର ସମାପ୍ତ କରିବା ନେଇ ଆମେରିକା ପ୍ରସ୍ତୁତ ହେଉଥିବା ଶ୍ରୀ ଟ୍ରମ୍ପଙ୍କ ଏହି ମନ୍ତବ୍ୟରୁ ସୂଚନା ମିଳୁଛି. ଆମେରିକା ଏବଂ ଇସ୍ରାଏଲ୍ ଦ୍ୱାରା ଆରମ୍ଭ ହୋଇଥିବା ଆକ୍ରମଣ ଏବଂ ଇରାନର ପ୍ରତିଆକ୍ରମଣ ପରିପ୍ରେକ୍ଷୀରେ ଟ୍ରମ୍ପଙ୍କର ଏହି ବିବୃତ୍ତି ଆସିଛି. ଇରାନର ପ୍ରମୁଖ ଗ୍ୟାସ୍ କ୍ଷେତ୍ରଗୁଡ଼ିକ ଉପରେ ଇସ୍ରାଏଲ୍ ଆକ୍ରମଣ କରିବା ପରିପ୍ରେକ୍ଷୀରେ ଇରାନ କାତାରରେ ବିଶ୍ୱର ସର୍ବବୃହତ୍ ଏଲ୍ଏନ୍ଜି ପ୍ଲାଣ୍ଟକୁ ଲକ୍ଷ୍ୟ କରି ଆକ୍ରମଣ କରିଥିଲା. ଏଭଳି ଆକ୍ରମଣ ଏବଂ ପ୍ରତିଆକ୍ରମଣ ଯୋଗୁଁ ଗ୍ୟାସ୍ ଓ ତୈଳ ଦର ବୃଦ୍ଧି ପାଉଛି. ଗତ ଗୁରୁବାର ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି, ଇରାନର ଗ୍ୟାସ୍ କ୍ଷେତ୍ରଗୁଡ଼ିକ ଉପରେ ଆମେରିକା ପକ୍ଷରୁ ଆଉ ଆକ୍ରମଣ କରାଯିବ ନାହିଁ. ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଇରାନର ଗ୍ୟାସ୍ କ୍ଷେତ୍ରଗୁଡ଼ିକ ଉପରେ ହେଉଥିବା ଆକ୍ରମଣକୁ ବନ୍ଦ କରିବାକୁ ପ୍ରୟାସ କରାଯିବ ବୋଲି କହିଛନ୍ତି. ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଅନୁରୋଧ କ୍ରମେ ଇସ୍ରାଏଲ୍ ଏହି ପଦକ୍ଷେପ ଗ୍ରହଣ କରିବ ବୋଲି ସେ ସୂଚନା ଦେଇଛନ୍ତି. 1 ବିଲିୟନ୍ ଟନ୍ କୋଇଲା ଉତ୍ପାଦନ ସହ ଭାରତ ଦେଶର ଶକ୍ତି ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି. କୋଇଲା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଶକ୍ତି କ୍ଷେତ୍ରରେ ବର୍ଦ୍ଧିତ ଆତ୍ମନିର୍ଭରଶୀଳ ଏବଂ ପ୍ରମୁଖ ଶିଳ୍ପକ୍ଷେତ୍ରଗୁଡ଼ିକୁ ନିରବଚ୍ଛିନ୍ନ ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରୁଛି. ବର୍ଦ୍ଧିତ କୋଇଲା ଉତ୍ପାଦନ ଦେଶର ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରେ କୋଇଲା ସଂରକ୍ଷଣ ସ୍ତର ବଜାୟ ରଖିବା ସଶକ୍ତ ହେବା ସହ ବର୍ଦ୍ଧିତ ଶକ୍ତି ଚାହିଦାକୁ ପ୍ରଭାବଶାଳୀ ଢଙ୍ଗରେ ପୂରଣ କରିବାକୁ ସକ୍ଷମ ହୋଇଛି. ଏଭଳି ସଫଳତା ଦେଶରେ ନିରନ୍ତର ସ୍ୱଚ୍ଛ ଏବଂ କାର୍ଯ୍ୟଦକ୍ଷତା ଆଧାରିତ ଇକୋସିଷ୍ଟମକୁ ପ୍ରୋହାହନ ପ୍ରଦାନ କରିବ। ସବୁ କ୍ଷେତ୍ରରେ କୋଇଲା ଉପଲବ୍ଧତା ଏବଂ ସହଜ ବଣ୍ଟନକୁ ଏହା ସୁନିଶ୍ଚିତ କରିପାରୁଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ନିରନ୍ତର ଶକ୍ତି କ୍ଷେତ୍ର ପ୍ରସ୍ତୁତି, ଘରୋଇ ଉତ୍ପାଦନ କ୍ଷମତା ବୃଦ୍ଧି ଏବଂ ସ୍ଥାୟୀ ଆର୍ଥିକ ବିକାଶକୁ ସୁଦୃଢ଼ କରିବାରେ ଏହି ସଫଳତା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ଅନ୍ତର୍ଗତ ଗୋବର୍ଦ୍ଧନସ୍ଥିତ ଦାଙ୍ଘାଟି ମନ୍ଦିର ପରିଦର୍ଶନ କରିବା ସହ ପ୍ରାର୍ଥନା କରିଛନ୍ତି। ତିନିଦିନିଆ ଉତ୍ତରପ୍ରଦେଶ ଗସ୍ତ ଶେଷ କରି ନୂଆଦିଲ୍ଲୀ ଫେରିବା ପୂର୍ବରୁ ରାଷ୍ଟ୍ରପତି ପାରମ୍ପରିକ ଗୋବର୍ଦ୍ଧନ ପରିକ୍ରମା ମଧ୍ୟ କରିଛନ୍ତି। ଉତ୍ତରପ୍ରଦେଶକୁ ଗତ ଗୁରୁବାରଠାରୁ ଗସ୍ତରେ ଯାଇ ରାଷ୍ଟ୍ରପତି ମୁର୍ମୁ ପ୍ରଥମେ ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିଥିଲେ। ଏହାପରେ ସେ ଇସ୍କନ ମନ୍ଦିର ଏବଂ ବୃନ୍ଦାବନର ପ୍ରେମ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଗସ୍ତର ଦ୍ୱିତୀୟ ଦିବସରେ ରାଷ୍ଟ୍ରପତି ଗତକାଲି ରାମକୃଷ୍ଣ ମିଶନ ସେବାଶ୍ରମର ନୂତନ କର୍କଟ ଚିକିତ୍ସା ବ୍ଲକକୁ ଉଦ୍ଘାଟନ କରିଥିଲେ। ସ୍ଥାନୀୟ ଅଞ୍ଚଳରେ କର୍କଟ ଚିକିତ୍ସା ସୁବିଧାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ବ୍ଲକ ନିର୍ମାଣ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ପାର୍ସୀ ନବବର୍ଷ ନବରୋଜ ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଉପରାଷ୍ଟ୍ରପତି କହିଛନ୍ତି, ଏହି ପର୍ବ ସମସ୍ତଙ୍କୁ ଅପାର ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କର ସୁଖ ସମୃଦ୍ଧି ପାଇଁ କାମନା କରିଛନ୍ତି ଏବଂ ସମସ୍ତଙ୍କ ସୁସ୍ଥତା, ସେମାନଙ୍କର ସମସ୍ତ ଆକାଂକ୍ଷା ପୂରଣ ପାଇଁ ପ୍ରାର୍ଥନା କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଆଜି ଇଦ୍ ଉଲ୍ ଫିତର ପାଳନ କରାଯାଉଛି। ଏହି ପର୍ବ ରମଜାନର ଉପବାସ ମାସର ଶେଷ ପର୍ଯ୍ୟାୟରେ ପାଳନ କରାଯାଉଛି। ଏହି ଅବସରରେ ମୁସଲିମ ଧର୍ମାବଲମ୍ବୀମାନେ ଇଦ୍ଗାହ ଏବଂ ମସ୍ଜିଦ୍ରେ ନମାଜ ପାଠ କରୁଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ଏହି ପର୍ବ ଆତ୍ମନିୟନ୍ତ୍ରଣ, ଦାନ ଏବଂ ଅବହେଳିତ ବର୍ଗଙ୍କ ପାଇଁ କରୁଣାର ବାର୍ତ୍ତା ପ୍ରଦାନ କରିଥାଏ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣ ରାଧାକୃଷ୍ଣନ ଏହି ପର୍ବ ସମସ୍ତଙ୍କ ପାଇଁ ସଦ୍ଭାବ ଆଶା ଏବଂ କରୁଣା ପ୍ରଦାନ କରୁ ବୋଲି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି, ଇଦ୍ ଉଲ୍ ଫିତର ସମାଜରେ ଭାଇଚାରା ଓ ଦୟାର ମନୋଭାବକୁ ମଜବୁତ କରିଥାଏ। ଶ୍ରୀ ମୋଦି ଏହି ଅବସରରେ ସମସ୍ତଙ୍କର ସୁଖ, ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି କାମନା କରିଛନ୍ତି।
मैं सुनील पुलिस के पास आकर आत्मसमर्पण कर चुका हूँ। यहाँ अमकुल विश कैडर पुलिस के पास है। शुक्रु दादा, शीला, रजिता, मेरा आपसे अनुरोध है कि आप पार्टी छोड़कर आ जाइए और दूसरों को पार्टी छोड़ते समय मत रोकिए, क्योंकि 31 मार्च 2026 के बाद सरकार आत्मसमर्पण स्वीकार नहीं करेगी। इसलिए पुलिस की गोली से मार जाने के बजाय आप सभी किसी भी गांव वालों के फोन नंबर से नीतू दादा को फोन करें। नीतू दादा और मैं स्वयं आपको लेने आएंगे और सुरक्षित तरीके से पुलिस के पास आत्मसमर्पण करवाएंगे। नीतू दादा का फोन नंबर 7815070531।
ଆସାମ, କେରଳ ଓ ପୁଡୁଚେରୀରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟ ଇଭିଏମ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉପନିର୍ବାଚନ ହେବାକୁ ଥିବା ଗୋଆ, କର୍ଣ୍ଣାଟକ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ଯାଞ୍ଚ ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଛି। ଆସନ୍ତା ମାସ 2 ଏହି ରାଜ୍ୟଗୁଡ଼ିକରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଜାତୀୟ ତଥା ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଏହି ପ୍ରଥମ ପର୍ଯ୍ୟାୟ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ସେହି ପ୍ରତିନିଧିଙ୍କ ଉପସ୍ଥିତିରେ ଇଭିଏମ୍ ଓ ଭିଭିପାଟ୍ଗୁଡ଼ିକୁ ସମ୍ପୃକ୍ତ ଅଞ୍ଚଳର ବିଧାନସଭା ଷ୍ଟ୍ରଙ୍ଗରୁମ୍ରେ ସଂରକ୍ଷଣ କରି ରଖାଯାଉଛି ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ଏହାର 9 ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ନୂଆଦିଲ୍ଲୀରେ ଗତ ବୁଧବାର ବସିଥିବା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ତାଲିକାକୁ ଚୂଡ଼ାନ୍ତ କରିଛି। 30 ସଦସ୍ୟ ବିଶିଷ୍ଟ ପୁଡୁଚେରୀ ବିଧାନସଭା ପାଇଁ ଆସନ୍ତା ମାସ 9 ନିର୍ବାଚନ ଅନୁଷ୍ଠିତ ହେବା ସହିତ ମଇ ମାସ 4 ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଅନ୍ୟପକ୍ଷରେ ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଆଉ ଏକ 7 ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। 126 ଆସନ ବିଶିଷ୍ଟ ଆସାମ ବିଧାନସଭାରେ କଂଗ୍ରେସ 11 ଆସନ ସହଯୋଗୀ ଲାଲଜୋର ଦଳ ପାଇଁ ଛାଡ଼ିଛି। ଅନ୍ତର୍ଜାତୀୟ ବନ ଦିବସ ଅବସରରେ ଆଜି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ନାଗରିକମାନଙ୍କୁ ଜଙ୍ଗଲର ସୁରକ୍ଷା ପାଇଁ ପ୍ରତିଜ୍ଞା ନେବାକୁ ଆହ୍ୱାନ ଜଣାଇଛନ୍ତି। ଜଙ୍ଗଲ ବଜାୟ ରଖୁଥିବା ଜୀବନକୁ ସୁରକ୍ଷା ଦେବାକୁ ସେ କହିଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି ଯେ ଜଙ୍ଗଲ କେବଳ ଏକ ସମ୍ବଳ ନୁହେଁ, ଏହାକୁ ସୁରକ୍ଷିତ ଏବଂ ସଂରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ।
नेचर से बढ़कर के कुछ नहीं है। हमारी भी जो कल्पनाएं निकलती है नेचर से ही निकलती है। हमारा जो रिसोर्स बेस है वो नेचर ही है। हम जिस सिविलाइजेशन में रह रहे हैं ये एनर्जी बेस्ड सिविलाइजेशन है। आप मनुष्य के जीवन में से एनर्जी का पार्ट हटा दीजिए तो 2/3 ह्यूमैनिटी भी टिक नहीं पाएगी।
2012 ଜାତିସଂଘ ସାଧାରଣ ସଭାରେ  21 ଅନ୍ତର୍ଜାତୀୟ ଜଙ୍ଗଲ ଦିବସ ଭାବେ ଘୋଷଣା କରିଥିଲା। ଏହି ଦିବସଟି ସମସ୍ତ ପ୍ରକାର ଜଙ୍ଗଲର ଗୁରୁତ୍ୱକୁ ପ୍ରତିପାଦିତ କରୁଛି ଏବଂ ସଚେତନତା ସୃଷ୍ଟି କରୁଛି। ଆଜିର ଦିନରେ ଦେଶଗୁଡ଼ିକୁ ସ୍ଥାନୀୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଜଙ୍ଗଲ ଏବଂ ବୃକ୍ଷ ସହିତ ଜଡ଼ିତ କାର୍ଯ୍ୟକଳାପ, ବୃକ୍ଷରୋପଣ ଅଭିଯାନ ଆୟୋଜନ କରିବାକୁ ଉତ୍ସାହିତ କରାଯାଉଛି। 2026 ଆଜିର ଦିବସର ବିଷୟବସ୍ତୁ ହେଉଛି ଜଙ୍ଗଲ ଏବଂ ଅର୍ଥନୀତି, ଯାହା ଅର୍ଥନୈତିକ ସମୃଦ୍ଧିକୁ ଆଗେଇ ନେବାରେ ଜଙ୍ଗଲର ଅତ୍ୟାବଶ୍ୟକ ଭୂମିକାକୁ ପାଳନ କରେ। ଭାରତକୁ ଏକ ବିଶ୍ୱ ବାୟୋ ଫାର୍ମାସ୍ୟୁଟିକାଲ ଉତ୍ପାଦନ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଆସନ୍ତା ଆର୍ଥିକ ବର୍ଷ ବଜେଟ୍ରେ ବାୟୋ ଫାର୍ମା ଶକ୍ତି ପ୍ରତିଷ୍ଠା ନେଇ ପ୍ରସ୍ତାବ ରହିଛି। ଏଥିରେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଆଧାରିତ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଉନ୍ନତ କରିବା ସଂକ୍ରାନ୍ତ ପଦକ୍ଷେପ ଅନ୍ତର୍ଭୁକ୍ତ। ଆଗାମୀ 5 ମଧ୍ୟରେ ଏହି କ୍ଷେତ୍ର ପାଇଁ ମୋଟ 10,000 କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି। ଅଲମ୍ପିକ୍ ଏବଂ ବିଶ୍ୱ ଚାମ୍ପିୟନ୍ ସନ୍ତରଣକାରୀ କ୍ୟାମେରନ୍ ମେକ୍ବୟ ପୁରୁଷ 50 ଫ୍ରିଷ୍ଟାଇଲ୍ର ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି, ଯାହା ଗତ 17 ଧରି ରହିଆସିଥିଲା। 31 ଅଷ୍ଟ୍ରେଲୀୟ ଖେଳାଳି ଗତକାଲି ସେଞ୍ଜେନ୍ରେ ଚାଇନା ଓପନ୍ରେ 20.88 ସେକେଣ୍ଡ ସମୟ ନେଇଥିଲେ, ଯାହା ବ୍ରାଜିଲିଆନ୍ ସିଜାର ସିଓନ୍ଙ୍କ ପୂର୍ବ ରେକର୍ଡକୁ 0.03 ପଛରେ ପକାଇଥିଲା। ଇରାନ୍ ବିପକ୍ଷରେ ସାମରିକ ଅଭିଯାନ ବନ୍ଦ କରିବା ପାଇଁ ଆମେରିକା ବିଚାର କରୁଛି, କହିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। 1 ବିଲିୟନ୍ କୋଇଲା ଉତ୍ପାଦନ କରି ଦେଶ ଶକ୍ତି ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଆସାମ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଇଭିଏମ୍ର ଯାଞ୍ଚ ପ୍ରକ୍ରିୟା ଶେଷ। ଏବଂ ଜଙ୍ଗଲକୁ ସୁରକ୍ଷିତ ଏବଂ ସଂରକ୍ଷିତ ରଖିବା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ଜଙ୍ଗଲ ଦିବସର ବାର୍ତ୍ତାରେ ଆହ୍ୱାନ ଦେଲେ କେନ୍ଦ୍ରମନ୍ତ୍ରୀ। ସମ୍ବାଦ ଶେଷ ହେଲା।